આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି, କହିଲେ ରାଷ୍ଟ୍ରପତି। ପାଟନାର ଜୟପ୍ରକାଶ ନାରାୟଣ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଟର୍ମିନାଲ ଅଟ୍ଟାଳିକାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ରର ମାନ୍ୟତା ବଜାୟ ରଖିବ, ଆର୍ବିଆଇର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ଆରମ୍ଭ ହେବ ପ୍ରଥମ କ୍ୱାଲିଫାୟର୍ ମୁକାବିଲା, ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦେଶରେ ରହିଥିବା ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆଜି ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ଏହି ଦୁଇଦିନିଆ ଅଧିବେଶନରେ କବି ସମ୍ମିଳନୀ, ଭାରତର ନାରୀବାଦୀ ସାହିତ୍ୟ, ସାହିତ୍ୟରେ ପରିବର୍ତ୍ତନ, ପରିବର୍ତ୍ତନରେ ସାହିତ୍ୟ ଏବଂ ବିଶ୍ୱ ଦୃଷ୍ଟିକୋଣରୁ ଭାରତୀୟ ସାହିତ୍ୟର ନୂତନ ଦିଗନିର୍ଦ୍ଦେଶ ଆଦି ବିଭିନ୍ନ ପ୍ରସଙ୍ଗରେ ଅଧିବେଶନମାନ ଅନୁଷ୍ଠିତ ହେବ।
आज का साहित्य उपदेशात्मक नहीं हो सकता, आज का साहित्य प्रवचन नहीं हो सकता, आज का साहित्य नीति ग्रंथ नहीं हो सकता। आज का साहित्य का शोभायात्री की तरह साथ साथ चलता है, देखता है और दिखाता है, अनुभव करता है और करवाता है। मैं आशा करती हूँ कि इस साहित्य सम्मेलन में वक्ताओं और प्रतिभागियों के बीच रचनात्मक प्रभाव स्थापित होगा।
ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ ନେଇ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାହିତ୍ୟ ଏକାଡେମୀକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଆଜିର ଉଦ୍ଘାଟନୀ ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାଟନାର ଜୟପ୍ରକାଶ ନାରାୟଣ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଟର୍ମିନାଲ ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବିହତା ବିମାନ ବନ୍ଦରର ନୂତନ ସିଭିଲ୍ ଏନ୍କ୍ଲେଭ୍ର ଶିଳାନ୍ୟାସ ମଧ୍ୟ କରିଛନ୍ତି। 1,410 କୋଟି ଟଙ୍କାରୁ ଅଧିକ ଏଥିପାଇଁ ବ୍ୟୟ ଟକଳ କରାଯାଇଛି। ପ୍ରାୟ 1,200 କୋଟି ଟଙ୍କା ବ୍ୟୟରେ ନିର୍ମିତ ପାଟନା ବିମାନ ବନ୍ଦରର ନୂତନ ଟର୍ମିନାଲ ଅଟ୍ଟାଳିକା ଦ୍ୱାରା ବାର୍ଷିକ ଯାତ୍ରୀ ପରିଚାଳନା ଅଧିକ ସୁବ୍ୟବସ୍ଥିତ ହୋଇପାରିବ। 65,000 ବର୍ଗମିଟରରୁ ଅଧିକ ଅଞ୍ଚଳରେ ପୁନଃ ବିକଶିତ ଏହି ଅଟ୍ଟାଳିକା ଯାତ୍ରୀଙ୍କୁ ଆଧୁନିକ ସୁବିଧା ସୁଯୋଗ ପ୍ରଦାନ କରିବ। ଯାତ୍ରୀ ପରିବହନ କ୍ଷମତା 1,00,000କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ପାଟନାଠାରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିଥିଲେ। 6 କିଲୋମିଟର ଦୀର୍ଘ ଏହି ରୋଡ୍ ଶୋ ପାଟନା ବିମାନ ବନ୍ଦରରୁ ବୀରଚାନ୍ଦ ପଟେଲ ମାର୍ଗସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟଠାରେ ଶେଷ ହୋଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲ୍ଲାର ଆଲିପୁର ପରେଡ୍ ଗ୍ରାଉଣ୍ଡଠାରେ ଏକ ଗ୍ୟାସ୍ ବଣ୍ଟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। 1,017 କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ଆଲିପୁରଦ୍ୱାର ଏବଂ କୁଚବିହାର ଜିଲ୍ଲାବାସୀ ଲାଭବାନ ହେବେ। ଭାରତୀୟ ଅର୍ଥନୀତି ଗ୍ୟାସ୍ ଆଧାରିତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। ଏଲ୍ପିଜି ଗ୍ୟାସ୍ ପାଇପ୍ଲାଇନ୍ ମାଧ୍ୟମରେ ରନ୍ଧନ ଗ୍ୟାସ୍ ସିଧାସଳଖ ଏହି ପ୍ରକଳ୍ପ ମାଧ୍ୟମରେ ବଣ୍ଟନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଏହା ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଥିଲେ,
आज जब भारत विकसित राष्ट्र की ओर बढ़ रहा है तो बंगाल की भागीदारी अपेक्षित भी है और अनिवार्य भी है। इसी इरादे के साथ केंद्र सरकार यहाँ लगातार इंफ्रास्ट्रक्चर, इनोवेशन और इन्वेस्टमेंट को नई गति दे रही है। बंगाल का विकास भारत के भविष्य की नींव है।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ବିହାରର ରୋହିତାସ ଜିଲ୍ଲାର ବିକ୍ରମଗଞ୍ଜ ଗସ୍ତରେ ଯାଇ 48,520 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଜନସମାବେଶକୁ ସମ୍ବୋଧନ କରିବେ। ଭାଷା କ୍ଷେତ୍ରରେ ଭାରତ ବିଶ୍ୱରେ ଅନନ୍ୟ ସ୍ଥାନ ହାସଲ କରିପାରିଛି ଏବଂ ଏହାର ଭାଷା ସାହିତ୍ୟ ଜ୍ଞାନର ଏକ ସୁନା ଖଣି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ପରିସଂଖ୍ୟାନ ସେବା ଆଇଏସ୍ଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ଧନକଡ଼ ଏହା କହିଛନ୍ତି। ଜାତୀୟ ଶିକ୍ଷାନୀତି ମାତୃଭାଷାକୁ ପ୍ରାଧାନ୍ୟ ଦେଉଛି। ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଭଳି ବୈଷୟିକ ବିଷୟଗୁଡ଼ିକ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଜନଗଣନାରେ ଜାତିଭିତ୍ତିକ ଗଣନାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀ ଧନକଡ଼ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ଏକ ସମୟ ଉପଯୋଗୀ ଏବଂ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଦେଶର ଜନସାଧାରଣଙ୍କ ଖାଦ୍ୟର ଚାହିଦା ପୂରଣ କରିବା ସହ ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ଆଜି ପୁରୀର ସାକ୍ଷୀଗୋପାଳଠାରେ ଶୁଭାରମ୍ଭ କରି ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ ଦେଶରେ 3,549,00,000 ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ 216,00,000 ଟନ୍ରୁ ଅଧିକ। ଭଲ ଉତ୍ପାଦନ ପାଇଁ ଉତ୍ତମ କିସମର ବିହନର ଆବଶ୍ୟକତା ରହିଛି। ଏନେଇ ଆଇସିଏଆର୍ ବୈଜ୍ଞାନିକଙ୍କ ନିରନ୍ତର ଉଦ୍ୟମକୁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ଚୌହାନ କୃଷକଙ୍କୁ କୃଷି ବୈଜ୍ଞାନିକମାନଙ୍କ ସହ ସିଧାସଳଖ ଆଲୋଚନାରେ ଭାଗ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ମାଧ୍ୟମରେ ଦେଶର 700 ଜିଲ୍ଲାର ପ୍ରାୟ 1,50,00,000 ଚାଷୀଙ୍କ ନିକଟରେ ସରକାର ପହଞ୍ଚିବାର ଯୋଜନା ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ରର ମାନ୍ୟତା ବଜାୟ ରଖିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ କହିଛି। ଘରୋଇ କ୍ଷେତ୍ରର ଅଭିବୃଦ୍ଧି, ବ୍ୟାଙ୍କ ଏବଂ କର୍ପୋରେଟ୍ କ୍ଷେତ୍ରର ଆର୍ଥିକ ପରିଚାଳନା ଏବଂ ନିରନ୍ତର ସାର୍ବଜନୀନ ପୁଞ୍ଜି ଖର୍ଚ୍ଚ ଦ୍ୱାରା ଏହି ସୁଫଳ ମିଳିବ ବୋଲି ଆର୍ବିଆଇ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ଭଲ ମୌସୁମୀ, ସାମଗ୍ରୀ ମୂଲ୍ୟର ହ୍ରାସ ଏବଂ ଉନ୍ନତ ଯୋଗାଣ ଶୃଙ୍ଖଳ ମୁଦ୍ରାସ୍କୀତି ହ୍ରାସ କରିବାରେ ସହାୟକ ହେବ ବୋଲି ଆର୍ବିଆଇ ଆଶା ବ୍ୟକ୍ତ କରିଛି। ବିଶ୍ୱସ୍ତରରେ ରପ୍ତାନୀ କ୍ଷେତ୍ର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ଥିଲେ ମଧ୍ୟ ଭାରତର ବାଣିଜ୍ୟ ଚୁକ୍ତି ଏହାକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି ଆର୍ବିଆଇ କହିଛି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଅଷ୍ଟମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମରେ 4 ରାଜ୍ୟର 373 ଜଣ ତୃଣମୂଳସ୍ତରୀୟ ନିର୍ବାଚନ କର୍ମକର୍ତ୍ତା ଯୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ଆଇନ ଅନୁଯାୟୀ କଡ଼ାକଡ଼ି ଭାବେ ପରିଚାଳନା କରିବାରେ ଏହି ତାଲିମ ବ୍ୟବସ୍ଥା ଫଳପ୍ରଦ ସାବ୍ୟସ୍ତ ହେବ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ସହ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଅଂଶଗ୍ରହଣକାରୀ ଅବଗତ ହୋଇପାରିବେ ବୋଲି ଶ୍ରୀ କୁମାର କହିଛନ୍ତି। ନ୍ୟୁଜିଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୱିନ୍ଷ୍ଟନ୍ ପିଟର୍ସ ଭାରତକୁ 2 ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏହି ଗସ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାକୁ ଗତି ପ୍ରଦାନ କରିବ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ ବୋଲି ସେ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ପିଟର୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଶ୍ରୀ ଜୟସ୍ୱାଲ ସୂଚନା ଦେଇଛନ୍ତି। ପାକିସ୍ତାନ ସହିତ ସମ୍ପର୍କ ନେଇ ଭାରତ ନିଜର ଦୃଷ୍ଟିକୋଣ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଜୟସ୍ୱାଲ କହିଛନ୍ତି, ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚାଲିପାରିବ ନାହିଁ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ପାକିସ୍ତାନ ହସ୍ତାନ୍ତର କରିବା ଉଚିତ ବୋଲି ସେ କହିଛନ୍ତି। ପାକ୍ ଅଧିକୃତ କାଶ୍ମୀରକୁ ଭାରତକୁ ହସ୍ତାନ୍ତର କରିବା ନେଇ କେବଳ ଆଲୋଚନା ହେବ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ସିନ୍ଧୁ ଜଳଚୁକ୍ତିନାମା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ପର୍ଯ୍ୟନ୍ତ ଏହି ଚୁକ୍ତିନାମାକୁ ପୁନଃ ପ୍ରବର୍ତ୍ତନ କରାଯାଇପାରିବ ନାହିଁ।
ଇଣ୍ଡସ୍ ୱାଟର ଟ୍ରିଟି କା ସବାଲ ହେ କି ଜବ ତକ ପାକିସ୍ତାନ ବିଶ୍ୱସନୀୟ ତରିକେ ସେ ଆପଣା ଯୋଉ ଗତିବିଧି ହେ ଆତଙ୍କବାଦ କୁ ବଢ଼ାବା ଦେନେ କା ଉସକୋ ଜବ ତକ ନହିଁ ଖତମ କରେଗା ତବ ତକ ୟେ ସନ୍ଧି ଯୋ ହେ ଅଭ୍ୟାସ ମେ ୟାନି କି ସ୍ଥଗିତ ରହେଗା। ଜୈସା କି ହମାରେ ପ୍ରଧାନମନ୍ତ୍ରୀ ନେ କହା ଅପନେ ବକ୍ତବ୍ୟ ଔର ଉସକୋ ମେ ଦୋହରାନା ଚାହୁଁଗା କି ଆତଙ୍କବାଦ ଔର ବାତଚିତ ଦୋନୋ ସାଥ ମେ ନହିଁ ଚଲ ସକତା, ଆତଙ୍କବାଦ ଔର ବ୍ୟାପାର ସାଥ ମେ ନହିଁ ଚଲ ସକତା ଔର ପାନି ଔର ଖୁନ ଦୋନୋ ସାଥ ମେ ନହିଁ ବହ ସକତା।
ଇରାନରେ ନିଖୋଜ ଥିବା 3 ଭାରତୀୟ ନାଗରିକଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଇରାନ କର୍ତ୍ତୃପକ୍ଷଙ୍କ ସହ ସେହି 3 ଭାରତୀୟଙ୍କ ସମ୍ପର୍କରେ ଯୋଗାଯୋଗ କରାଯାଇଛି। ଇରାନ ପକ୍ଷରୁ ସକାରାତ୍ମକ ସହଯୋଗ ମିଳିଛି। ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ଚଣ୍ଡୀଗଡ଼ଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଏଲିମିନେଟର୍ ପର୍ଯ୍ୟାୟ ବିଜେତାଙ୍କୁ ଭେଟିବ। ଆସନ୍ତାକାଲି ଏଲିମିନେଟର୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ଦେଶର ଅନେକ ଭାଷା ଏବଂ ଉପଭାଷା ଭାରତୀୟତାର ଭାବନାକୁ ପ୍ରତିଫଳିତ କରୁଛି, କହିଲେ ରାଷ୍ଟ୍ରପତି। ପାଟନାର ଜୟପ୍ରକାଶ ନାରାୟଣ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ରର ମାନ୍ୟତା ବଜାୟ ରଖିବ ଆର୍ବିଆଇର ସୂଚନା, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ପ୍ରଥମ କ୍ୱାଲିଫାୟର୍ ମୁକାବିଲା। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।